ନମସ୍କାର, ମୁଁ ଶୁକ ବିହାରୁ ଅରାଲ ରେଡ୍ଡି କହୁଛି, 66 ନମ୍ବର ୱାର୍ଡ। ଆମର ଡ୍ରେନ ସମସ୍ୟା, ଡ୍ରେନ ରେ ସ୍ଲାବ ନ ପଡିବାରୁ ଆମେ, ଯେହେତୁ ଡ୍ରେନ ପାଖରେ ଆମର ଘରଟି, ବହୁତ ଦୁର୍ଗନ୍ଧ ଏବଂ ବହୁତ ଅଳିଆ ଜାମ ହେଇଯାଉଛି, ଆଉ ମଶା ମାଛି ମଧ୍ୟ ବହୁତ ହେଉଛି। ଆପଣ ଟିକେ ଡ୍ରେନ ରେ ସ୍ଲାବ ପକାନ୍ତେ ଯଦି ଆମେ ବହୁତ ଉପକୃତ ହୁଅନ୍ତୁ।